ఆకాశవాణి సంవాద పొడుచుంది చందన్ ఘోష్. ముఖ్య సంవాదం. ଭାରତରୁ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଏକ ସଫଳ ରଣନୀତି ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ. ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ. ଆଧୁନିକ ଗ୍ରାମ ଏବଂ ସମୃଦ୍ଧ ଚାଷୀ ତତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ବିକଶିତ ଭାରତ ସ୍ୱପ୍ନ ସାକାର କରାଯାଇପାରିବ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ. ୟୁକ୍ରେନ୍ ସହ ସିଧାସଳଖ କଥାବାର୍ତ୍ତା ଲାଗି ରୁଷର ପ୍ରସ୍ତାବକୁ ଭାରତର ସ୍ୱାଗତ. ଏବଂ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଗତକାଲି 5 ମହିଳାଙ୍କ ସମେତ ମୋଟ 14 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ. ଦେଶରୁ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଏକ ସଫଳ ରଣନୀତି ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି. ଗତକାଲି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି. ଶ୍ରୀ ମୋଦି 2024 ମସିହାରେ ଯକ୍ଷ୍ମା ରୋଗ ଚିହ୍ନଟ ଏବଂ ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା ଦିଗରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତିର ପ୍ରଶଂସା କରିଛନ୍ତି. ସେହିଭଳି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପେଶା ଭିତ୍ତିରେ ଯକ୍ଷ୍ମା ରୋଗୀ ଚିହ୍ନଟ ଉପରେ ବିସ୍ତୃତ ଭାବେ ତର୍ଜମା କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି. ଏହାଦ୍ୱାରା ବିଶେଷକରି ନିର୍ମାଣ, ଖଣି, ବୟନଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ବା ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା ଦିଗରେ ପଦକ୍ଷେପ ନେବାକୁ ସହଜ ହେବ ବୋଲି ସେ କହିଛନ୍ତି. ଜନଭାଗିଦାରୀ ମାଧ୍ୟମରେ ସ୍ୱଚ୍ଛତା ହାସଲ କରିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶରୁ ଯକ୍ଷ୍ମା ମୂଳୋତ୍ପାଟନ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମତ ପ୍ରକାଶ କରିଛନ୍ତି. ଏହି ଅବସରରେ ଶ୍ରୀ ମୋଦି ଦେଶର ଯକ୍ଷ୍ମାପ୍ରବଣ ଜିଲ୍ଲାଗୁଡ଼ିକରେ ସମ୍ପ୍ରତି ଶେଷ ହୋଇଥିବା 100 ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ସମୀକ୍ଷା କରିଛନ୍ତି. ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁଯାୟୀ 2015-2023 ମସିହା ମଧ୍ୟରେ ଦେଶରେ ଯକ୍ଷ୍ମାରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା 18% ହ୍ରାସ ପାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି. 2015 ମସିହାରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଏହି ରୋଗୀଙ୍କ ସଂଖ୍ୟା 237 ଥିବାବେଳେ 2023ରେ ଏହି ସଂଖ୍ୟା 195କୁ ହ୍ରାସ ପାଇଛି ବୋଲି ଜଣାଯାଇଛି. ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଆଜି ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଜଷ୍ଟିସ୍ ଗବାଇଙ୍କୁ ଶପଥପାଠ କରାଇବେ. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଥିବାରୁ ଜଷ୍ଟିସ୍ ଗବାଇ ଆଜି ଦାୟିତ୍ୱ ଗ୍ରହଣ କରିବେ. ଆଧୁନିକ ଗ୍ରାମ ଏବଂ ସମୃଦ୍ଧ ଚାଷୀ ତତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ବିକଶିତ ଭାରତ ସ୍ୱପ୍ନ ସାକାର କରାଯାଇପାରିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ଗତକାଲି ଶ୍ରୀ ଚୌହାନ ଛତିଶଗଡ଼ ଗସ୍ତ କରି ଅମ୍ବିକାପୁରଠାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସମ୍ପର୍କିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଏହା କହିଛନ୍ତି. ସ୍ଥାନୀୟ ବାସିନ୍ଦାଙ୍କର ଜୀବନ ଜୀବିକାର ମାନରେ ଉନ୍ନତ ଆଣିବା ଲାଗି ଅମୃତ ସରୋବର ଯୋଜନାକୁ ସଂଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି. ଶ୍ରୀ ଚୌହାନ କହିଛନ୍ତି, ବିକଶିତ କୃଷି ସଂକଳ୍ପ ଅଭିଯାନ ଅଧୀନରେ ଆସନ୍ତା 29 ତାରିଖରୁ ଛତିଶଗଡ଼ର ବିଭିନ୍ନ ଜିଲ୍ଲାକୁ କୃଷି ବୈଜ୍ଞାନିକମାନଙ୍କର ଏକ ଟିମ୍ ଗସ୍ତ କରିବେ. ଏହି ଅବସରରେ ସମ୍ପୃକ୍ତ ବୈଜ୍ଞାନିକମାନେ ଆଧୁନିକ କୃଷି ପ୍ରଣାଳୀ ଉପରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବେ.
29 ମଇ ସେ 12 ଜୁନ୍ ତକ वैज्ञानिक चार चार के ग्रुप में हर जिले में आएंगे और एक जिले में 15 से लेकर 20 गांव के बीच एक सेंटर पर बैठेंगे. वैज्ञानिक सीधे किसान से जुड़ के बात करेंगे और छत्तीसगढ़ में कृषि का उत्पादन बढ़ाएंगे.
ଏହି ଅବସରରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ବାସଗୃହର ଚାବି ପ୍ରଦାନ କରିଥିଲେ. ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ରାୟପୁରଠାରେ ପଞ୍ଚାୟତ, ଗ୍ରାମୀଣ ବିକାଶ ଏବଂ କୃଷି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ. 2024 ଏପ୍ରିଲରୁ 2025 ଫେବୃଆରୀ ମାସ ମଧ୍ୟରେ ହୋଇଥିବା କୋଇଲା ଆମଦାନୀ ପରିମାଣ ଗତବର୍ଷର ଏହି ସମୟ ତୁଳନାରେ 9.2% ହ୍ରାସ ପାଇଛି. କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି. ମନ୍ତ୍ରଣାଳୟ କହିଛି, ଚଳିତ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ 220 ମିଲିୟନ୍ ଟନ୍ କୋଇଲା ଆମଦାନୀ ହୋଇଥିବାବେଳେ ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ 242 ମିଲିୟନ୍ ଟନ୍ କୋଇଲା ଆମଦାନୀ କରାଯାଇଥିଲା. ଆମଦାନୀ ହ୍ରାସ ପାଇବା ଦ୍ୱାରା ବୈଦେଶିକ ବିନିମୟ ସଞ୍ଚୟ ପ୍ରାୟ 6.93 ବିଲିୟନ୍ ଡଲାର ହୋଇପାରିଛି ବୋଲି ମନ୍ତ୍ରଣାଳୟ କହିଛି. ସେହିଭଳି 2024 ଏପ୍ରିଲରୁ 2025 ଫେବୃଆରୀ ମାସ ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ 2.87% ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ୟୁକ୍ରେନ୍ ସହ ସିଧାସଳଖ କଥାବାର୍ତ୍ତା ଲାଗି ରୁଷ୍ର ପ୍ରସ୍ତାବକୁ ଭାରତ ସ୍ୱାଗତ କରିଛି। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମର ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ କଥାବାର୍ତ୍ତା ଏବଂ କୂଟନୀତି ମାଧ୍ୟମରେ କରିବା ଲାଗି ଏହା ଏକ ସୁଯୋଗ ସୃଷ୍ଟି କରିବ। ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ କଥାବାର୍ତ୍ତା କରାଯିବା ଉପରେ ଭାରତ ପ୍ରଥମରୁ ଗୁରୁତ୍ୱ ଦେଇ ଆସିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ବାଂଲାଦେଶରେ ଆୱାମୀ ଲିଗ୍କୁ ନିଷେଧ କରାଯାଇଥିବା ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଉଦ୍ବେଗଜନକ ପ୍ରସଙ୍ଗରେ ଭାରତ ଚିନ୍ତା ପ୍ରକଟ କରିଛି। ସେଠାରେ ଗଣତାନ୍ତ୍ରିକ ସ୍ୱାଧୀନତା ହ୍ରାସ କରାଯାଉଥିବାରୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା ଦୃଷ୍ଟିରୁ ଭାରତ ଉଦ୍ବେଗ ପ୍ରକାଶ କରିବା ସହିତ ବାଂଲାଦେଶରେ ଖୁବ୍ ଶୀଘ୍ର ଏକ ମୁକ୍ତ ଅବାଧ ନିରପେକ୍ଷ ଓ ସମାବେଶୀ ନିର୍ବାଚନ ଅନୁଷ୍ଠିତ କରାଇବା ସପକ୍ଷରେ ଗୁରୁତ୍ୱ ପ୍ରଦାନ କରେ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
जो अवामी लीग पे बैन लगा है वो एक चिंता का विषय है। जो लोकतांत्रिक प्रणाली में एक तरीका होता है सब काम करने का, वो ड्यू प्रोसेस को दरकिनार कर किया गया है। एक लोकतंत्र के रूप में भारत जो वहां पर लोकतांत्रिक आजादी को रोका जा रहा है और जो वहां पर राजनीतिक गतिविधियों के लिए जो दायरा है वो कम हो रहा है, इसको लेके हम लोग चिंतित हैं। और साथ में हमारा ये मानना है, हमारा ये आह्वान है कि बांग्लादेश में जल्द से जल्द एक निष्पक्ष और समावेशी चुनाव कराया जाए।
ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କାର୍ଯ୍ୟରତ ଜଣେ ପାକିସ୍ତାନୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଅବାଞ୍ଛିତ ଘୋଷଣା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ପାକିସ୍ତାନର ସମ୍ପୃକ୍ତ କର୍ମଚାରୀଙ୍କୁ 24 ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଗତକାଲି 5 ଜଣ ମହିଳାଙ୍କ ସମେତ ମୋଟ 14 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ 8 ଜଣ ମାଓବାଦୀଙ୍କ ଉପରେ ମୋଟ 16 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ ପୁନଃ ଥଇଥାନ ନୀତି ଅନୁଯାୟୀ ଗତକାଲି ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ 50,000 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ସାଉଦି ଆରବ ମଧ୍ୟରେ ଗତକାଲି ବିଭିନ୍ନ କ୍ଷେତ୍ରରେ ରଣନୈତିକ ଓ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ବିଶେଷକରି ଶକ୍ତି ସହଯୋଗ, ସାଉଦି ଆରବର ସଶସ୍ତ୍ର ବାହିନୀର ଆଧୁନିକୀକରଣର ବିକାଶ, ଖଣି ଓ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ, ମହାକାଶ କ୍ଷେତ୍ରରେ ଅଧିକ ଗବେଷଣା, ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ବ୍ୟାଙ୍କକ୍ରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତୀୟ ଖେଳାଳିମାନେ ନିଜର ଅଭିଯାନ ଆରମ୍ଭ କରିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ପ୍ରାରମ୍ଭିକ ମ୍ୟାଚ୍ରେ ଆୟର୍ଲାଣ୍ଡର ନାଥ୍ ଗୁଏଙ୍କୁ ଭେଟିବାକୁ ଥିବାବେଳେ ପ୍ରିୟାଂଶୁ ରାଜାୱତ୍ ଇଣ୍ଡୋନେସିଆର ଆଲ୍ୱି ଫାରାଙ୍କ ସହିତ ପ୍ରଥମ ମ୍ୟାଚ୍ ଖେଳିବେ। ସେହିଭଳି ଥାରୁନ୍ ମାନେପଲ୍ଲୀ ଏହି ଅଭିଯାନର ଆରମ୍ଭରେ ମାଲେସିଆର ଜଷ୍ଟିନ୍ସ ହୋଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସ ବର୍ଗରେ ମାଲବିକା ବାଂସୋ ତୁର୍କୀ ଦ ନେସ୍ଲିଆ ଆରିନ୍ଙ୍କ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଉନ୍ନତି ହୁଦା ଆଜି ଥାଇଲାଣ୍ଡର ଟି ନିଧି ଟିକ୍ରାଇଙ୍କୁ ଭେଟିବେ। ଏହାଛଡ଼ା ମହିଳା ଡବଲ୍ସ ବର୍ଗରେ ଭାରତର ଗାୟତ୍ରୀ ଗୋପୀଚାନ୍ଦ ଓ ଟ୍ରିସା ଜୋଲିଙ୍କ ଯୋଡ଼ି ଆଜି ପ୍ରାରମ୍ଭିକ ମ୍ୟାଚ୍ରେ ମାଲେସିଆର କାର୍ମେନ୍ ଟିଂ ଓ ଓଂ ଜିନ୍ ଇଙ୍କ ଯୋଡ଼ିଙ୍କ ମଧ୍ୟରେ ମୁକାବିଲା ହେବ। ଚୀନ୍ର ଜିଆଙ୍ଗସାନ୍ଠାରେ ଅନୁଷ୍ଠିତ ଏସୀୟ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ 2025ରେ ଭାରତର ଦିଲବାଗ ସିଂ ପୁରୁଷ 96 କିଲୋଗ୍ରାମ ବର୍ଗରେ ନବମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ମହିଳା ବର୍ଗର 64 କିଲୋଗ୍ରାମ ବର୍ଗରେ ନିରୁପମା ଦେବୀ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ସାଫ୍ ଅଣ୍ଡର 19 ଫୁଟବଲ ଚାମ୍ପିୟନ୍ସିପ୍ରେ ଗତକାଲି ଅରୁଣାଚଳ ପ୍ରଦେଶର ୟୁପିଆଠାରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ନେପାଳକୁ 4-0 ପରାସ୍ତ କରିଛି। ଭାରତ ପକ୍ଷରୁ ରୋହନ ସିଂ ଚାପ୍ପା ମାୟୁମ୍ 2ଟି, ଓମାଙ୍ଗ ଡୋଡୁମ୍ ଓ ଡ୍ୟାନି ମିତେଇ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଭାରତ 2ଟି ମ୍ୟାଚ୍ରୁ 6 ପଏଣ୍ଟ ହାସଲ କରି ଗ୍ରୁପ୍ ବି'ର ଶୀର୍ଷ ସ୍ଥାନ ଅଧିକାର କରିଛି। ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲ୍ରେ ଭାରତ ମାଳଦ୍ୱୀପକୁ ଭେଟିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତରୁ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଏକ ସଫଳ ରଣନୀତି ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ। ୟୁକ୍ରେନ୍ ସହ ସିଧାସଳଖ କଥାବାର୍ତ୍ତା ଲାଗି ରୁଷ୍ର ପ୍ରସ୍ତାବକୁ ଭାରତର ସ୍ୱାଗତ। ଏବଂ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଗତକାଲି 5 ମହିଳାଙ୍କ ସମେତ ମୋଟ 14 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ସମ୍ବାଦ ଶେଷ ହେଲା।